रत्वार्थितो जगतिपुत्र पदंचले भे दुग्धावसुनि वसुधा शकलानि जेन
सावधान बात जत जेते बेले बेनम राजा बेनंग प्रति उत्पतगतं सदाचार पत्र विच्युत होई द्विज ब्राह्मण मान कर वाक्य अभिशाप वाक्य वज्र वज्र निष्पृष्ट दर्दीभूत होई पौरुष महान काम भवं ऐश्वर्य निरये नरकु पतंतम पतितो होई त्रात्वा उद्धार करी अर्थित सेपरि प्रार्थना करा जाई जगति जगतरे पुत्रपदं पुत्रपद च एवं लेभे प्राप्त हेले दुग्धा दोहन कले वसुनी उत्पन्न द्रव्य वसुधा पृथ्वी सकलानि समस्त प्रकार जेन जहाँक द्वारा शुक्रवास श्री श्रीमद भक्ति वेदांत स्वामी प्रभुपाद महाराज इंग्राजी एवं श्री श्रीमद गौरव गोस्वामी महाराज ओडिया महाराज बेन सदाचार पथ बा धर्म पथ विच्युत हो गले एवं ब्राह्मण माने तांको प्रति अभिशाप वज्र निक्षेप कले एतद्वारा राजा बेन तांकर समस्त उत्तम कर्म और ऐश्वर्य सह ध्वंस हो गले एवं नरक आड़कू गति कले भगवान तांकर अहेतुकी कृपा हेतु पृथ्वीनाम पृथ्वीनाम धारण कर तांकर पुत्र रूपे अवतीर्ण हेले एवं से गृण्य राजा बेन को नरकर उद्धार कले पुनश्च पृथ्वी को दोहन कर पृथ्वीठार समस्त प्रकार शस्य उत्पादन कराए भगवत कह वर्णाश्रम धर्म धारा अनुजाई पुण्यकर्म विद्वान ब्राह्मण मान समाज स्वाभाविक रक्षा करते ब्राह्मण मान से विद्वत्ता रूपक प्रेम बल में शासक व राजा मान को उपदेश प्रदान करती किपरी संपूर्ण धर्मनीति अनुसार अनुजाई राज्य शासन करने को हम एवं यही भाव में एक पूर्ण जनमंगल राष्ट्र शासन धारा चले राजा व क्षेत्रीय शासकगण विद्वान ब्राह्मण व परिषद उपदेश सर्वदा ग्रहण करती से माने निरंकुश शासक नथिले मनुसंहिता भली शास्त्रमान एवं महामुनि मान द्वारा रचित अन्य प्रामाणिक ग्रंथ मान राज्य शासन व प्रजापालन निमित्त नीति निर्देशकारी ग्रंथ अटे ये सब जो बराबर रही स्थले अल्पबुद्धि संपन्न व्यक्ति मान पक्ष में गणतंत्र नाम मनगढ़ा शासन संविधान तैयारी करार कौन से आवश्यकता ना जपरी भविष्य कल्याण व मंगल सम्बन्ध में शिशुर किसी ज्ञान न थाए ठीक से हीपरी अल्प बुद्धि संपन्न व्यक्ति मान ज्ञान न थाए कौन प्रकृति से पक्षे मंगलमय अटे अनुभव सिद्ध व अनुभूति संपन्न पिता सरल शिशु को अग्रगति पथरे मार्ग निर्देश करती ये जनसाधारण जो मैंने शिशु भाई तद्रूप निर्देशना आवश्यक करती मनुसंहिता और अन्य वैदिक शास्त्र मानक उपयुक्त मानर मंगलमय विधान व नीतिमान रही विद्वान ब्राह्मण मान से आईन पुस्तक व ज्ञान ग्रंथ मानक निर्देश एवं स्थान काल पात्र विवेचना अनुजाई शासक राजा मान को राज्य शासन और प्रजापालन विषय उपदेश प्रदान करती ब्राह्मण गण राजा किसी दरमा निहांती से राजा मान को शास्त्र उपदेश परिचालन कर शक्ति से धारा महाराज चंद्रगुप्त पर्यंत चली ब्राह्मण चाणक्य पंडित ब्राह्मण चाणक्य पंडित तांकर बिना वेतन भोगी प्रधानमंत्री थिले महाराज बेन ए शासन संविधान को मानु नथिले से विद्वान ब्राह्मण मान को अवमानना कले उदार चेता ब्राह्मण मान स्वार्थपर नथिले किंतु सेमाने समस्त प्रजा पूर्ण मंगल प्रति दृष्टि देउथिले सेमाने बेन राजा को तांकर दुर्व्यवहार निमित्त भर्त्सना करने को इच्छा कले एवं सेइथिपाई सेमाने सर्वशक्तिमान भगवान प्रार्थना कले एवं राजा को अभिशाप देले एक महात्मा को अवमानना कले सब भांगी जाए सब ध्वंस हो जाए दीर्घ जीवन आज्ञानुवर्तिता सुकृति साधुता उच्च लोक लाभ करने को सुकृति एवं महात्मा मान आशीर्वाद ये सब नष्ट हो जाए तेणु व्यक्ति कड़ाकड़ी भाव में महात्मा मान पदांक अनुसरण करने को चेष्टा करने उचित यह निसंदेह जे तांकर पूर्व सुकृति जो महाराज बेन राजा हेले कि जेहेतु से जाणीशु महात्मा मान अवमानना कले तेणु से ऊपर वर्णित सुकृति गुड़क हर दंडित हेले बामन पुराण में महाराज बेन एवं तांकर अधोगति कथा विशेष भाव वर्णना करते महाराज पृथु तांकर पिता बेनंकर नरकावस्था कथा शुणिले अर्थात से जो शुणिले तांकर पिता एक म्लेच्छ परिवार जन्मलाभ करी
କୁଷ୍ଠରୋଗ ଭୋଗୁଛନ୍ତି ସେତେବେଳେ ସେ ତାଙ୍କୁ ସାଙ୍ଗେ ସାଙ୍ଗେ ତାଙ୍କର ବିଶୁଦ୍ଧିକରଣ ନିମିତ୍ତ କୁରୁକ୍ଷେତ୍ରକୁ ଆଣିଲେ ଏବଂ ତାଙ୍କୁ ସମସ୍ତ ଦୁଃଖ କ୍ଲେଶରୁ ଉଦ୍ଧାର କଲେ। ବ୍ରାହ୍ମଣମାନଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ପୃଥିବୀର ବିଶୃଙ୍ଖଳା ସଜାଡ଼ିବା ନିମିତ୍ତ ଭଗବାନଙ୍କର ଅବତାର ମହାରାଜ ପୃଥୁ ଅବତୀର୍ଣ୍ଣ ହେଲେ। ସେ ସମସ୍ତ ପ୍ରକାର ଶସ୍ୟ ଉତ୍ପାଦନ କରାଇଲେ, କିନ୍ତୁ ତତ୍ ସଙ୍ଗେ ସଙ୍ଗେ ସେ ମଧ୍ୟ ପୁତ୍ରର କର୍ତ୍ତବ୍ୟ ସମ୍ପାଦନ କଲେ, ଅର୍ଥାତ୍ ପିତାଙ୍କୁ ନର୍କମୟ ସ୍ଥିତିରୁ ଉଦ୍ଧାର କଲେ। ପୁତ୍ ନାମକ ନର୍କରୁ ଯିଏ ଉଦ୍ଧାର କରେ ସେ ପୁତ୍ର, ସେ ଉପଯୁକ୍ତ ପୁତ୍ର। ତେଣୁ ଆମର ଆଜି ଏଇ ରବିବାରିଆ କାର୍ଯ୍ୟକ୍ରମରେ ଆଜି ଆମର ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ 9 ଶ୍ଲୋକ ଉପରେ ଆମର ଆଲୋଚନା କରାଯାଉଛି। ଗତ ରବିବାର ଆମର ଆପୂର୍ବ ଶ୍ଲୋକ ଉପରେ ଆଲୋଚନା କରାଯାଇଥିଲା, ଯାହାକି ଭଗବାନ କୃଷ୍ଣଗର୍ଭଙ୍କ ଅବତାର ବିଷୟରେ ବର୍ଣ୍ଣନା କରାଯାଉଥିଲା, ଯେଉଁ କୃଷ୍ଣଗର୍ଭ ଅବତାରରେ ଭଗବାନ ଆସି ଧ୍ରୁବଙ୍କୁ ଦର୍ଶନ ଦେଇଥିଲେ ଏବଂ ଧ୍ରୁବଙ୍କୁ ତାଙ୍କର ଧ୍ରୁବଲୋକ ପ୍ରଦାନ କରିଥିଲେ। ସେ ବିଷୟରେ ଗତ ରବିବାର ଆମର ଆଲୋଚନା କରାଯାଇଥିଲା। ତେଣୁ ଏଇ ଯେଉଁ ଆଜିର ରବିବାରରେ ଆଜିର ଆମର ଯେଉଁ ଆଲୋଚ୍ୟ ବିଷୟ ଯେଉଁ ରହିଛନ୍ତି ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ଶ୍ଲୋକ 9, ଏଥିରେ ଭଗବାନଙ୍କର ପୃଥୁଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଉଛି। ଏହି ଅଧ୍ୟାୟ ବିଭିନ୍ନ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି। ବ୍ରହ୍ମା ନାରଦଙ୍କୁ ବର୍ଣ୍ଣନା କରୁଛନ୍ତି, କାରଣ ନାରଦ ପଚାରିଛନ୍ତି ଏହି ପ୍ରଶ୍ନ ପୂର୍ବ ଅଧ୍ୟାୟମାନଙ୍କରେ ଯେ କିଭଳି ଏହି ଭୌତିକ ଜଗତ ସୃଷ୍ଟି ହେଉଛି। ତେଣୁ ଭଗବାନଙ୍କ ଏହି ସୃଷ୍ଟି ବିଷୟରେ ବର୍ଣ୍ଣନା କରିବା ପୂର୍ବରୁ ବ୍ରହ୍ମାଜୀ ଭଗବାନଙ୍କ ବିଭିନ୍ନ ଅବତାର ବିଷୟରେ ପ୍ରଥମେ ମଙ୍ଗଳାଚରଣ କରୁଛନ୍ତି, ତାପରେ ପ୍ରଶ୍ନର ନାରଦଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରାଯିବ। ତେଣୁ ଆଜିର ଯେଉଁ ଆଲୋଚ୍ୟ ବିଷୟ ହେଉଛନ୍ତି ସେ ହେଉଛନ୍ତି ଭଗବାନ ପୃଥୁ। ଭଗବାନ ପୃଥୁ ଯେଉଁ ଆସିଛନ୍ତି ସେ ବିଶେଷ ଭାବରେ ପୃଥୁ ହେଉଛନ୍ତି ଭଗବାନଙ୍କର ଶକ୍ତାବେଶବତାର, ଆମର ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ। ସେ ହେଉଛନ୍ତି ଭଗବାନଙ୍କର ଶକ୍ତାବେଶବତାର, ଯିଏକି ଏଇ ପାଳନ ଶକ୍ତି ଅବତାର ଥିଲେ। ଭଗବାନଙ୍କର ଯେଉଁ ପାଳନ କରିବା ଶକ୍ତି ରହିଛି, ଭଗବାନ ବିଷ୍ଣୁ ପାଳନ କରନ୍ତି, ବିଭିନ୍ନ ଗୁଣରେ ଯେଉଁ ଆସନ୍ତି ବିଭିନ୍ନ ଅବତାର ସବୁ ଭଗବାନଙ୍କର ଆସନ୍ତି, ତାଙ୍କ ଭିତରୁ ସତ୍ୟଗୁଣରେ ଆସନ୍ତି ଭଗବାନ ବିଷ୍ଣୁ ଯିଏକି ପାଳନ କରୁଛନ୍ତି, ଏବଂ ରଜଗୁଣରେ ଆସନ୍ତି ବ୍ରହ୍ମା ଆସୁଛନ୍ତି ଯିଏକି ସୃଷ୍ଟି କରୁଛନ୍ତି, ଏବଂ ତମଗୁଣରେ ଆସନ୍ତି ଶିବଜୀ ଯିଏକି ଧ୍ୱଂସ କରୁଛନ୍ତି। ଏ ଭୌତିକ ଜଗତ ଯେତେବେଳେ ତାର ସମୟ ଆସିବ ସେତେବେଳେ ସେ ପୁଣି ଧ୍ୱଂସ ହେବ, ତେଣୁ ସେହି ସମୟରେ ଶିବଜୀ ଏହି ଧ୍ୱଂସ ଲୀଳା କାର୍ଯ୍ୟ କରୁଛନ୍ତି। ତେଣୁ ପୃଥୁ ହେଉଛନ୍ତି ଭଗବାନଙ୍କର ଏହି ପାଳନ ଶକ୍ତି ଅବତାର ଭଗବାନଙ୍କର, ଯେ ତା ଏକ ସଙ୍ଗେ ସଙ୍ଗେ ଆମେ ଦେଖିବା ଯେ ନା ଯେଉଁ ବେନ ଏ ବିଷୟରେ ପ୍ରଶ୍ନ କରିଛନ୍ତି, ଯୁଧିଷ୍ଠିର ମହାରାଜ ପ୍ରଶ୍ନ କରିଛନ୍ତି ଯେ ଚେଦି ବଂଶର ରାଜା ଯେ ଶିଶୁପାଳ, ସେ ଭଗବାନଙ୍କୁ ଅନେକ ପ୍ରକାର ସବୁ ପ୍ରକାର ସମାଲୋଚନା କରୁଥିଲେ, ସବୁ ପ୍ରକାର କଟୁବାକ୍ୟ କହୁଥିଲେ, ସବୁ ପ୍ରକାର ନିନ୍ଦା କରୁଥିଲେ, କିନ୍ତୁ ଭଗବାନ ତାଙ୍କୁ ଯେତେବେଳେ ସମଗ୍ର ସମୟ ଯେଉଁ ରାଜସ୍ୱ ଯଜ୍ଞ ଚାଲିଥିଲା ସେହି ସମାଜରେ ସମସ୍ତ ରାଜା ଆଉ ସମ୍ରାଟମାନେ ସବୁ ଥିଲେ, ତାଙ୍କ ସାମ୍ନାରେ ସେ ଚକ୍ର ପେଶକିରି ଶିଶୁପାଳଙ୍କର ମସ୍ତକକୁ ଛେଦନ କଲେ, କିନ୍ତୁ ସମସ୍ତଙ୍କ ସାମ୍ନାରେ ସମସ୍ତେ ଦେଖୁଛନ୍ତି ଯେ ଶିଶୁପାଳଙ୍କର ହୃଦୟରୁ ଗୋଟେ ଜ୍ୟୋତି ବାହାରିକିରି ଯାହାକି ଯାଇକିରି କୃଷ୍ଣଙ୍କର ଶରୀରରେ ଲୀନ ହୋଇଗଲା। ତେଣୁ ଏହି ପ୍ରଶ୍ନ, କିନ୍ତୁ ବେନଙ୍କର ଯେତେବେଳେ ଆମେ ଦେଖିବା, ବେନ ଯେତେବେଳେ ସେ ସେଭଳି ଭାବରେ ଭଗବାନଙ୍କର ବିରୋଧାଚରଣ କରିନାହାନ୍ତି, ସେ ବ୍ରାହ୍ମଣମାନଙ୍କ ବିରୋଧାଚରଣ କରିଛନ୍ତି, ଯଜ୍ଞ ପ୍ରଥା ଏସବୁକୁ ବିରୋଧ କରିଛନ୍ତି। ଏ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି ଶ୍ରୀମଦ୍ ଭାଗବତଙ୍କର ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେତେବେଳେ ବ୍ରାହ୍ମଣମାନେ ଅଭିଶାପ ପ୍ରଦାନ କଲେ, ବ୍ରାହ୍ମଣମାନେ ଏଠି କୁହାଯାଉଛି ବଜ୍ରଣ ଯତ୍ ବେନମ୍ ଉତ୍ପଦଗତମ ଦ୍ୱିଜବାକ୍ୟ ବଜ୍ରଣ, ଦ୍ୱିଜବାକ୍ୟ ହେଉଛି ବଜ୍ର ସହିତ ତୁଳନା କରାଯାଉଛି। ଆମର ଇଂରାଜୀରେ ଗୋଟେ ପ୍ରୋଭର୍ବ ହେଉଛି ପେନ୍ ଇଜ୍ ମାଇଟିୟର ଦେନ୍ ସୋର୍ଡ, ମାନେ ଲେଖା ଯେଉଁ ହେଉଛି ସେଇଟା ମଧ୍ୟ ଥରେ ଥରେ ମାନେ ଯେଉଁ ଖଣ୍ଡାଠାରୁ ମଧ୍ୟ ଆହୁରି ଅଧିକ ବଳବାନ ହୋଇଯାଉଛି। ତେଣୁ ସେହିଭଳି ଭାବରେ ବ୍ରାହ୍ମଣଙ୍କର ବାକ୍ୟକୁ ଏଠି ବଜ୍ର ସହିତ ତୁଳନା କରାଯାଉଛି, ଦ୍ୱିଜବାକ୍ୟ ବଜ୍ର, କେବଳ ବାକ୍ୟ ପ୍ରୟୋଗ କରି ଅଭିଶାପ ପ୍ରଦାନ କରି ସେ ତାଙ୍କୁ ବେନକୁ ନଷ୍ଟ କରିଦେଲେ, ମାନେ ତାଙ୍କୁ ବିନାଶ କଲେ ବେନଙ୍କର। ବେନଙ୍କର ରାଜା ଭୟରେ ସମସ୍ତେ ଭୟଭୀତ ହେଇକି ରହିଥିଲେ, ବ୍ରାହ୍ମଣମାନେ ମଧ୍ୟ ଭୟଭୀତ ହେଇଗଲେ। ଯେଉଁ ଆମର ଯେଉଁ ରହିଛି ବର୍ତ୍ତମାନର ଶାସନ ସେହିଭଳି ଭାବରେ ବର୍ତ୍ତମାନ ଅଛି, ବର୍ତ୍ତମାନ ଆମର ଯେଉଁ ଧର୍ମ ନିରପେକ୍ଷ ଶାସନ, ଯେଉଁ ଧର୍ମକୁ କିଭଳି ଧର୍ମଟା ପାଳନ କରାଯିବ, ଧର୍ମକୁ କେମିତି ରକ୍ଷା କରାଯିବ ସେ ବିଷୟରେ ଆମର ସରକାରଙ୍କର କୌଣସି ସକ୍ରିୟତା ନାହିଁ, ନିଷ୍କ୍ରିୟ ଭାବ ପୋଷଣ କରୁଛନ୍ତି। ସେ କହୁଛନ୍ତି ଇଏ ହେଉଛି ଆମର ସେକୁଲାର କଣ୍ଟ୍ରି ବା ଇଏ ହେଉଛି ନିରପେକ୍ଷ ଦେଶ, ଏଥିରେ କୌଣସି ଧର୍ମ ସମ୍ବନ୍ଧୀୟ ଆଲୋଚନା ବିଚାର ଏସବୁ ଜିନିଷ କରାଯିବ ନାହିଁ। ତେଣୁ ଇଏ ବେନଙ୍କ ରାଜାଙ୍କ ସମୟରେ ସେଇଭଳି ଭାବରେ ହେଇଥିଲା। ବେନ ରାଜା ତାଠୁ ଆହୁରି ଅଧିକ ସେମାନେ ଆହୁରି ନିମ୍ନଗତି ଲାଭ କରିଥିଲେ ବେନ, ଯିଏକି ସମସ୍ତ ଯଜ୍ଞକର୍ମ ବନ୍ଦ କରିଦେଇଥିଲେ। ଯେତେ ଆସ୍ତେ ଆସ୍ତେ ସେହି ସମୟ ଆସିବ, ଆମର କଳିଯୁଗରେ ସେହି ସମୟ ଆସିବ, ବର୍ତ୍ତମାନ ଯେଉଁ ଆମର ଡେମୋକ୍ରାସି ରହିଛି ସମୟ ଆସିବ ଯେତେବେଳେ କୁହାଯାଇଛି ପ୍ରଜାତେ ଭକ୍ଷେଇଛନ୍ତି, ରାଜା କ'ଣ ମାନେ ଇଏ ମାନେ ଡକାୟତ ରୂପରେ ବର୍ତ୍ତମାନ ସେମାନେ ରାଜା ସବୁ ରହିଛନ୍ତି, କହିଲେ କଳିକାଳର ବର୍ଣ୍ଣନା କରାଯାଇଛି, ସେମାନେ ପ୍ରଜାମାନଙ୍କୁ ଭକ୍ଷଣ କରିବେ। ବର୍ତ୍ତମାନର ରାଜା ଯେଉଁ ବର୍ତ୍ତମାନ କଳିକାଳରେ ପ୍ରଜାତେ ଭକ୍ଷେଇଛନ୍ତି, ରାଜା ମାନେ ଡକାୟତ ରୂପରେ ସବୁ ଆସିକି ସେ ବର୍ଣ୍ଣନା ଇଏ କରାଯାଇଛି। ଶ୍ରୀମଦ୍ ଭାଗବତ ଦ୍ୱାଦଶସ୍କନ୍ଧରେ କଳିଯୁଗ ବିଷୟରେ ବର୍ଣ୍ଣନା କରାଯାଇଛି, ଭବିଷ୍ୟତବାଣୀ ଦିଆଯାଇଛି, ଏବଂ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ କଥା ଯେଉଁ କୁହାଯିବ ଏଠି ବର୍ଣ୍ଣନା କରାଯାଉଛି, ସେ ମଧ୍ୟ ତାଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ସେ ସେ ଆସିବେ। ଏସବୁ ବିଷୟରେ ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି, ଭବିଷ୍ୟତବାଣୀ ସବୁ ଦିଆଯାଇଛି। ଯେ ଆମର କହିବା କଥା ଯେ ବେନଙ୍କ ସମୟରେ ସେ ସମସ୍ତ ଯଜ୍ଞକର୍ମକୁ ସବୁ ବନ୍ଦ କରିଦେଇଥିଲେ। ଯଜ୍ଞଟାକୁ ସେମାନେ ଭାବୁଥିଲେ ଏସବୁ ନଷ୍ଟ ହେଉଛି, ସବୁ ଆମର ଘିଅ ଅନ୍ୟାନ୍ୟ ଯେଉଁ ସବୁ ଯାହା ହେଉଛି ସମୟ ଏସବୁ ଏସବୁ ନଷ୍ଟ ହେଉଛି। ବର୍ତ୍ତମାନ ମଧ୍ୟ ଲୋକମାନେ ସେଭଳି ଭାବରେ ବିଚାର କରୁଛନ୍ତି, ତେଣୁ ସେସବୁ ସମସ୍ତ ଯଜ୍ଞକର୍ମ ବନ୍ଦ କରିଦେଇଥିଲେ। ତେଣୁ ଯେତେବେଳେ ବ୍ରାହ୍ମଣମାନେ ଦେଖିଲେ ଯେ କୌଣସି ଆଉ ଯଜ୍ଞକର୍ମ ଏସବୁ ଜିନିଷ ଚାଲିପାରୁନାହିଁ, ସେଥିପାଇଁ ସମସ୍ତ ବ୍ରାହ୍ମଣମାନେ ଏକଜୁଟ ହେଇ ଗୋଟେ ଅଭିଶାପ ପ୍ରଦାନ କଲେ, ବେନଙ୍କୁ ଅଭିଶାପ ପ୍ରଦାନ କଲେ, ଏବଂ ସେଇ ଅଭିଶାପ ଯେଉଁ କୁହାଯାଉଛି ବିଜବାକ୍ୟ ବଜ୍ର, ସେ ଅଭିଶାପ ରୂପକ ବଜ୍ର ଦ୍ୱାରା ବେନଙ୍କର ମୃତ୍ୟୁ ହେଲା। କିନ୍ତୁ ବେନ ଯଦିଓ ଭଗବାନଙ୍କୁ କୌଣସି ଡାଇରେକ୍ଟ ସମାଲୋଚନା କରିନାହାନ୍ତି, ସେ ଏଇ ଯେଉଁ ଯଜ୍ଞକର୍ମ ଇତ୍ୟାଦି ବନ୍ଦ କରିଛନ୍ତି, କିନ୍ତୁ ତାଙ୍କର ଯେଉଁ ମୃତ୍ୟୁରେ ସେ କୌଣସି ଉଦ୍ଧାର ପାଇଲେନି, ସେ ଏଠି ବର୍ଣ୍ଣନା କରୁଛି ନର୍କଗତି, ନିରୟ ପତତମ ବୋଲି କୁହାଯାଉଛି, ନିରୟ ନିଷ୍କୃଷ୍ଟ ପୌରୁଷ ଭଗବ ନିରୟ ପତନ୍ତମ, ନିରୟ ମାନେ ସେମାନେ ନର୍କକୁ ସେ ବେନ ନର୍କକୁ ଗତି କଲେ, ଯେହେତୁ ସେ ଏସବୁ ବ୍ରାହ୍ମଣମାନଙ୍କ ବିରୁଦ୍ଧରେ ଗଲେ ଏବଂ ଯଜ୍ଞକର୍ମ ଇତ୍ୟାଦି ବନ୍ଦ କଲେ, ସେଥିପାଇଁ ସେ ନର୍କକୁ ଗତି କଲେ। ତେଣୁ ଏହି ପ୍ରଶ୍ନ ଯୁଧିଷ୍ଠିରନାଥ ପଚାରିଥିଲେ ନାରଦମୁନିକୁ ଯେ ଶିଶୁପାଳ ଏତେ ଭଗବାନଙ୍କୁ ସମାଲୋଚନା କରି ସେ କେମିତି ଭଗବାନଙ୍କର ସହିତ ମୁକ୍ତି ପାଇଲେ, କିନ୍ତୁ ବେନ କାହିଁକି କୌଣସି ମୁକ୍ତି ପାଇପାରିଲେନି, ସେ ନର୍କ କାହିଁ ଗତି କଲେ, ଏ ପ୍ରଶ୍ନ ପଚାରିଛନ୍ତି ଭାଗବତ ସପ୍ତସ୍କନ୍ଧରେ ଏସବୁ ବିଷୟରେ ଆସି ବର୍ଣ୍ଣନା କରାଯାଏ। ତେଣୁ ଏଠାରେ ବର୍ଣ୍ଣନା କରାଯାଉଛି ଯେ ବେନ ବେନ ଯେହେତୁ ସେ ରାଜା ହେଇଛନ୍ତି ମାନେ ତା ପୂର୍ବ ଜନ୍ମରେ ବହୁତ ସ୍ୱୀକୃତି ଅଛି, ଜଣେ ଏହି ଜନ୍ମରେ ଯେଉଁଭଳି ଭାବରେ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏସବୁ ପ୍ରାପ୍ତ ହେଉଛନ୍ତି, ଏସବୁ ତାଙ୍କ ପୂର୍ବ ଜନ୍ମର କର୍ମଫଳ ଅନୁସାରେ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ରାଜା ବେନ ଯେମିତି ଆମର ଭଗବତ ଗୀତାର ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନକୁ ଯେ ପ୍ରାପ୍ୟ ପୁଣ୍ୟକୃତାଂ ଲୋପାନୁସୃତ ଶାଶ୍ୱତୀ ସମା ସୂଚିନାଂ ଶ୍ରୀମତାଂ ହେ ଯୋଗ ଭ୍ରଷ୍ଟ ବିଜାୟତ, ଅର୍ଜୁନ ପଚାରିଛନ୍ତି ଯେଉଁମାନେ ଏଇ ଯୋଗ ମାର୍ଗରେ ଅଗ୍ରସର ହେଉଛନ୍ତି କିନ୍ତୁ ସିଦ୍ଧି ଲାଭ କରିପାରିନାହାନ୍ତି, ତାଙ୍କର ଗତି କ'ଣ ହେବ? ସେହି ପ୍ରଶ୍ନର ଉତ୍ତରରେ ଭଗବାନ କହୁଛନ୍ତି ଯେ ସେମାନେ ପ୍ରାପ୍ୟ ପୁଣ୍ୟକୃତାଂ ଲୋପାନୁସୃତ ଶାଶ୍ୱତୀ ସମା ଅନେକ ବର୍ଷ ଧରିକିରି ଯେଉଁ ପୁଣ୍ୟକର୍ମମାନଙ୍କର ଲୋକମାନଙ୍କର ସେମାନେ ସବୁ ଜନ୍ମଗ୍ରହଣ କରିବେ, ଏବଂ ସେଠି ଅନେକ ଜନ୍ମ ସେମାନେ ଅନେକ ବର୍ଷ ଧରିକି ସେମାନେ ଉପଭୋଗ କରିବେ, ଭୌତିକ ଐଶ୍ୱର୍ଯ୍ୟ ସେ ଉପଭୋଗ କରିବେ, ଏବଂ ସୂଚିନା ଶ୍ରୀମତାଙ୍ଗେ ଯୋଗଭ୍ରଷ୍ଟ ଅଭିଯାଏ, ସୂଚିବାନ ବ୍ୟକ୍ତି ଯେଉଁମାନେ ବ୍ରାହ୍ମଣ କୂଳରେ ବା ସୂଚିନା ଶ୍ରୀମତାଙ୍କ କହିଲେ ଯେଉଁମାନେ ଧନୀ କୂଳରେ ବା ରାଜକୂଳରେ ଏମାନେ ସବୁ ସେମାନେ ଜନ୍ମଗ୍ରହଣ କରିବେ। ତେଣୁ ଇଏ ହେଉଛି ବହୁତ ଦୁର୍ଲଭତର ଲୋକ ବୋଲି କୁହାଯାଉଛି, ଏତଦି ଦୁର୍ଲଭତର ଲୋକେ ଜନ୍ମ ଯଦି ଦୂଷଣ, ଇଏ ହେଉଛି ବହୁତ ଦୁର୍ଲଭ ଜନ୍ମ ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ବେନ ଯେଉଁ ରାଜା ହେଇଥିଲେ ପୂର୍ବ ଜନ୍ମର ସ୍ୱୀକୃତି ଥିଲା, ସେଇ ଅନୁସାରେ ସେ ଜନ୍ମ ରାଜା ହେଇଥିଲେ, ସମ୍ରାଟ ହେଇଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ଯେତେବେଳେ ତାଙ୍କର ମୃତ୍ୟୁ ହେଲା ସେତେବେଳେ ପୁଣି ସମାଜରେ ଅରାଜକତା ଆସିଗଲା। ଯଦି ରାଜ୍ୟରେ ଯଦି ରାଜା ନ ରହିବେ ତାହେଲେ ସବୁ ପ୍ରକାର ଅରାଜକତା ସୃଷ୍ଟି ହେବ। ବର୍ତ୍ତମାନ ଆମେ ଦେଖୁଛେ ରାଜା ଥାଇକିରି ମଧ୍ୟ ବିଭିନ୍ନ ପ୍ରକାର ଅରାଜକତା ସୃଷ୍ଟି ହେଉଛି, ବିଭିନ୍ନ ପ୍ରକାର ଗଣ୍ଡଗୋଳ, ବିଭିନ୍ନ ପ୍ରକାର ମାଓବାଦୀ, ବିଭିନ୍ନ ପ୍ରକାର ହିଂସା, ଇଏ ଉଗ୍ର, ତ ବିଭିନ୍ନ ପ୍ରକାର ଅରାଜକତା ଆସି ପହଞ୍ଚିଛି। ମାନେ ଦକ୍ଷ ଶାସକ ନଥିଲେ ସେଇ ଅବସ୍ଥା ଆସିବ। ତେଣୁ ଆମେ ଆପଣମାନେ ଜାଣିଥିବେ ଯେତେବେଳେ ଇରାକରେ ଯେତେବେଳେ ଆମେରିକା ସରକାର ଆସିକରି ତାଙ୍କର ଯେଉଁ ଥିଲେ ରାଜା ଥିଲେ ତାଙ୍କର ତାଙ୍କୁ ଯେତେବେଳେ ହତ୍ୟା କରାଗଲା ସେତେବେଳେ ସେଇ ସବୁ ଲୁଟ୍ ତରା ସବୁ ଚାଲିଲା, ଲୁଟ୍ ଡକାୟତ ସବୁ ଚାଲିଲା, ଯିଏ ଯେଉଁଠିକୁ ପଶିକିରି ସବୁ ଯାହା ଚାହିଁଲେ ଚୋରିକି ନେଇଗଲେ, ଏଭଳି ଭାବରେ ଅବସ୍ଥା ଆସିଥିଲା କିଛି ବର୍ଷ ତଳର କଥା। ତେଣୁ ସେଭଳି ଭାବରେ ବେନ ରାଜାଙ୍କର ଯେତେବେଳେ ସମାଜ ଯେତେ ବେନ ରାଜାଙ୍କର ମୃତ୍ୟୁ ହେଲା ସେତେବେଳେ ସମାଜରେ ପୁଣି ଅରାଜକତା ସୃଷ୍ଟି ହେଲା। ତେଣୁ ବ୍ରାହ୍ମଣମାନେ ପୁଣି କ'ଣ କଲେ ନା ସେଇ ବେନଙ୍କର ଶରୀରକୁ ତାକୁ ମନ୍ଥନ କରିକିରି ପୁଣି ଭଗବାନ ପୃଥୁ ସେଠି ଆବିର୍ଭାବ ହେଲେ, ଭଗବାନଙ୍କର ଅବତାର ସେଠି ଆସିଲେ, ପୃଥୁ ମହାରାଜ ଆସିଲେ ସେ ହେଉଛନ୍ତି ଭଗବାନଙ୍କର ଜଣେ ସତ୍ତା ବି ସବତା ପୃଥୁ ମହାରାଜ। ତେଣୁ ସିଏ କ'ଣ କଲେ ପୃଥୁ ରାଜା ଯେଉଁ ଆସିଲେ ତ୍ରାତ୍ୱାର୍ଥିତ ଜଗତି ପୁତ୍ର ପଦଂ ଚଲେଇବେ, ସେ ଯେଉଁ ଆସିଲେ ଭଗବାନ ପୃଥୁ ମହାରାଜ ଆସିଲେ ତାଙ୍କର ଦୁଇଟି କାର୍ଯ୍ୟ ଏଥିରେ ବର୍ଣ୍ଣନା କରାଯାଉଛି। ଗୋଟେ ହେଉଛି ତାଙ୍କର ପିତାଙ୍କୁ ସେ ନର୍କରୁ ଉଦ୍ଧାର କଲେ, ପୁତ୍ର ଶବ୍ଦ ହେଉଛି ପୁତ ନାମକ ନର୍କରୁ ଯିଏ ଉଦ୍ଧାର କରନ୍ତି ସିଏ ହେଉଛନ୍ତି ପୁତ୍ର। ତେଣୁ ଇଏ ପୁତ୍ର ଶବ୍ଦ ପୁତ୍ର ନିଜର ପୁତ୍ର ହିସାବରେ ତାଙ୍କର ପିତାଙ୍କର ଯେଉଁ ନର୍କଗତି ଥିଲା ତାଙ୍କ ନର୍କଗତିରୁ ତାଙ୍କୁ ଉଦ୍ଧାର କରିଛନ୍ତି। ଏବଂ ଦ୍ୱିତୀୟ ହେଉଛି ଦୁଗ୍ଧା ବସୁନି ବସୁଧା ସକଳା ନିଜେ, ଏ ପୃଥିବୀ ଯେତେବେଳେ ପୃଥିବୀରେ ଆମର ଯେଉଁ କୁହାଯାଇଛି ବିଭିନ୍ନ ପ୍ରକାର ଯେଉଁ ବୈଜ୍ଞାନିକମାନଙ୍କର ବର୍ତ୍ତମାନ ଯେଉଁ ବିଭିନ୍ନ ପ୍ରକାର ସେମାନେ ଭ୍ରାନ୍ତ ଧାରଣା ସବୁ ଦେଇଛନ୍ତି, ତା ଦେହରେ ଗୋଟିଏ ଭ୍ରାନ୍ତ ଧାରଣା ହେଉଛି ଯେ ବହୁତ ପପୁଲେସନ୍ ଏକ୍ସପ୍ଲୋସନ୍, ବହୁତ ଲୋକ ହେଇଯାଇଥିବାରୁ ଲୋକମାନଙ୍କର ଖାଦ୍ୟ ସମସ୍ୟା ଆସି ପହଞ୍ଚୁଛି। ଇଏ ହେଉଛି ପ୍ରକୃତରେ ଇଏ ଶାସ୍ତ୍ର ସମ୍ମତ ଜ୍ଞାନ ନୁହଁ, ଇଏ ସବୁ ତ ମନଗଢ଼ା ଜିନିଷ। କାରଣ ଆମର କହିଲେ ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଦ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ପୃଥିବୀର ଯେଉଁମାନେ ପୃଥିବୀରେ ବାସ କରିବେ ସେମାନଙ୍କର ସମସ୍ତ ଆବଶ୍ୟକତା ପୃଥିବୀ ପୂରଣ କରିପାରିବେ। ତେଣୁକରି କୁହାଯାଇଛି ସର୍ବକାମ ଦୁଃଖାମୟୀ। ରାଜା ଯୁଧିଷ୍ଠିର ମହାରାଜଙ୍କ ସମୟରେ କାମଂ ଗମଶ୍ଚ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ଶିଚିଶୁ ସ୍ମ ପ୍ରଧାନ ଗାଭ ବୟସୋଧି ସୁତିର୍ମୁଦା। ସେ ସମୟରେ ମାନେ ଲୋକମାନଙ୍କର ଆର୍ଥିକ ଅବସ୍ଥା କିଭଳି ଥିଲା ସେ ବିଷୟରେ ବର୍ଣ୍ଣନା କରାଯାଉଛି ଯେ କାମଂ ଗବର୍ଷ ପର୍ଜନ୍ୟ, ଏ ଯେଉଁ ବର୍ଷା ହେଉଛି ବର୍ଷା ମାଧ୍ୟମରେ ଖାଲି ଯେ ପାଣି ଆସୁଛି ଜଳ ଆସୁଛି ତା ନୁହଁ, ସମସ୍ତେ କିଛି କାମନା ଯାହାର ଯାହା ସବୁ ଭୌତିକ ଜଗତରେ ସମସ୍ତଙ୍କର ଯାହାର ଯାହା ସବୁ ଆବଶ୍ୟକତା ଅଛି ସେସବୁ ମଧ୍ୟ କାମଂ ଗବର୍ଷ ପର୍ଜନ୍ୟ କାମ ସେସବୁ କାମ ଆସୁଛି ପର୍ଜନ୍ୟ ମାଧ୍ୟମରେ ବା ବୃଷ୍ଟି ମାଧ୍ୟମରେ ସେସବୁ ଆସି ପହଞ୍ଚୁଛି ପୃଥିବୀ ପୃଷ୍ଠକୁ ଆସୁଛି। କାମଂ ଗବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖା ମହି, ଏ ମହି ବା ପୃଥିବୀର ଏତେ ଶକ୍ତି ଅଛି ଯେ ଯିଏ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ଏବଂ ସମସ୍ତଙ୍କର ସବୁପ୍ରକାର କାମନା ସେ ପୂରଣ କରିବେ, ସେଥିପାଇଁ ସର୍ବକାମ ଦୁଃଖା ମହି ବୋଲି କୁହାଯାଉଛି, ସମସ୍ତଙ୍କର ସବୁପ୍ରକାର କାମନା ସେ ପୂରଣ କରିବେ। ମାନବମାନେ ଖାଲି 4 ଲକ୍ଷ ପ୍ରକାର ମାନବ ଅଛନ୍ତି କିନ୍ତୁ ଅନ୍ୟ ଯେଉଁ ଜୀବ ଅଛନ୍ତି 80 ଲକ୍ଷ ପ୍ରକାର ଜୀବ ଅଛନ୍ତି ସେମାନଙ୍କର କୌଣସି ଅସୁବିଧା ନାହିଁ। ପ୍ରଭୁପାଦ ମହାରାଜ କୁହନ୍ତି ଗୋଟେ ହାତୀ ଦିନକୁ ମାନେ ଏକାଥରକେ ସେ 40 କେଜି ଖାଦ୍ୟ ତାର ଦରକାର ହେଉଛି ଏବଂ ଗୋଟେ ପିମ୍ପୁଡ଼ର ମାତ୍ର 4 ଗ୍ରେନ୍ ଖାଦ୍ୟ ଦରକାର ହେଉଛି, କିନ୍ତୁ ସବୁକିଛି ବ୍ୟବସ୍ଥା କରାଯାଇଛି ଭଗବାନଙ୍କ ଦ୍ୱାରା, ସେ ସବୁ ସବୁକିଛି ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଆଫ୍ରିକା ଜଙ୍ଗଲରେ ବହୁତ ପ୍ରକାର ହାତୀ ଅଛନ୍ତି, ଅନେକ ହାତୀ ଅଛନ୍ତି, ସେମାନଙ୍କର ଖାଦ୍ୟ କେମିତି ଆସି ପହଞ୍ଚିଯାଉଛି? ଆଉ ମାନବମାନଙ୍କର 4 ଲକ୍ଷ ପ୍ରକାର ମାନବ ତାଙ୍କର କାହିଁକି ଖାଦ୍ୟ ସମସ୍ୟା ହେବ? 80 ଲକ୍ଷ ଜୀବଙ୍କର ଯେତେବେଳେ ଖାଦ୍ୟ ସବୁ ପୂରଣ କରାଯାଉଛି ତାହେଲେ 4 ଲକ୍ଷ ମାନବଙ୍କର କାହିଁକି ଖାଦ୍ୟ ସମସ୍ୟା ଆସିବ? ତେଣୁ ଇଏ ମାନବମାନଙ୍କର ଖାଦ୍ୟ ସମସ୍ୟା ଯେଉଁ ହେଉଛି କାରଣ କ'ଣ ନା ଯେହେତୁ ସେମାନେ ଆମର ଯେଉଁ ରହିଛି ଯଜ୍ଞ କର୍ମ ରହିଛି, ଆମ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଜନ୍ନାତ ଭବତି ଭୂତାନି ପର୍ଜନ୍ୟାତ ଅନ୍ନ ସମ୍ଭବ ଯଜ୍ଞାତ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ କର୍ମ ବ୍ରହ୍ମ ଦ୍ୱବିଧି ବ୍ରହ୍ମାକ୍ଷର ସମୁଦ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତ ଏବଂ ପ୍ରବର୍ତ୍ତିତ ଚକ୍ର ନାନୁବର୍ତ୍ତେ ଅତିହଜ ଅଘାୟୁ ଇନ୍ଦ୍ର ରାମ ମୋଘଂ ପାର୍ଥ ସହଜୀବ। ଏ ଗୋଟେ ଚକ୍ର ଅନ୍ନାତ ଭବତି ଭୂତାନି, ଆମର ଆବଶ୍ୟକ ହେଉଛି ଅନ୍ନ ଏବଂ ସେ ଅନ୍ନଟା କେମିତି ଆସୁଛି ନା ଯଜ୍ଞାତ ଭବତି ପର୍ଜନ୍ୟ, ନା ପର୍ଜନ୍ୟାତ ଅନ୍ନ ସମ୍ଭବ, ବୃଷ୍ଟି ମାଧ୍ୟମରେ ଏସବୁ ଅନ୍ନ ସମ୍ଭବ ହେଉଛି ଏବଂ ବୃଷ୍ଟି କେମିତି ସମ୍ଭବ ହେଉଛି ନା ଯଜ୍ଞାତ ଭବତି ପର୍ଜନ୍ୟ, ଯଜ୍ଞ କଲେ ସେ ବୃଷ୍ଟି ଆସିବ। ତେଣୁ ଯଜ୍ଞ କହିଲେ ଖାଲି ଯେ ଯେଉଁ ଅଗ୍ନିରେ ହୋମ ଆହୁତି ମାନେ ଘୃତାହୁତି ଦେଲେ ଯଜ୍ଞ ହେଉଛି ତାହା ନୁହଁ, ଯଜ୍ଞ କର୍ମ ସମୁଦ୍ଭବ କର୍ମ ଏଇସବୁ କର୍ମ ବ୍ରହ୍ମଦ୍ଭବ ବିଧି ବ୍ରହ୍ମ କହିଲେ ବେଦରେ ସବୁ ବର୍ଣ୍ଣନା କରାଯାଇଛି କେଉଁ ପ୍ରକାର କର୍ମ କରାଯିବ, ଗୃହସ୍ଥର କ'ଣ କର୍ମ, ବ୍ରହ୍ମଚାରୀର କ'ଣ କର୍ମ ବା ବାନପ୍ରସ୍ଥର, ଏଇସବୁ କର୍ମ ବ୍ୟବସ୍ଥା କରାଯାଇଛି ଶାସ୍ତ୍ର ବେଦମାନଙ୍କରେ। ତେଣୁ ଏ ଯେଉଁ କର୍ମ ବ୍ରହ୍ମ ବ୍ରହ୍ମ ଅକ୍ଷର ଆମେ କହିବା ବେଦ ତ ଜଣେ ଲୋକ ଲେଖିଛନ୍ତି ତାହେଲେ ସେଇଟା କାହିଁକି ଠିକ୍ ହବ ନା? ଶାସ୍ତ୍ର କୁ ମାନେ ଭଗବତୀତାର ଭଗବାନ କହୁଛନ୍ତି ଯେ ବ୍ରହ୍ମ ଅକ୍ଷର ସମ୍ଭବ, ବ୍ରହ୍ମ ବା ବେଦ ସେ ଭଗବାନଠାରୁ ଆସୁଛନ୍ତି। ବ୍ରହ୍ମ ବେଦକୁ କିଏ ଲୋକ ମଣିଷ ଲୋକ କିଏ ଲେଖିନାହାନ୍ତି, ମଣିଷ ଲେଖିନାହାନ୍ତି, ତେଣୁ ବେଦକୁ ଆଉ କେଉଁ ସେ ବୋଲି କୁହାଯାଉଛି ବ୍ରହ୍ମାକ୍ଷର ସମ୍ଭବ ଏବଂ ତସ୍ମାତ୍ ସର୍ବଗତ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠା। ତେଣୁ ବେଦରେ ସେସବୁ ଯଜ୍ଞର ବ୍ୟବସ୍ଥା ସବୁ କରାଯାଇଛି। ତେଣୁ ଏଇ ଯେଉଁ ଚକ୍ର ରହିଛି ଏବଂ ପ୍ରବର୍ତ୍ତନ ଚକ୍ର ନାନୁବର୍ତ୍ତ୍ୟ ଏଇ ଚକ୍ରକୁ ଯେଉଁମାନେ ଅନୁବର୍ତ୍ତନ କରୁନାହାନ୍ତି ବା ତାକୁ ପାଣ୍ଡ୍ୟ ପାଳନ କରୁନାହାନ୍ତି ଅଭାବ ରାମ ଭୋଗ ପାର୍ଥ ସଜୀବ ସେମାନଙ୍କର ଆୟୁ, ସେମାନଙ୍କର ଆୟୁ ହେଉଛି ପାପଯୁକ୍ତ ଆୟୁ ଅଘାୟୁ ଏବଂ ସେମାନେ ଇନ୍ଦ୍ରିୟ ଆରାମ ଇନ୍ଦ୍ରିୟ ମାନଙ୍କର ଆନନ୍ଦରେ ସେମାନେ ହିଁ ତାଙ୍କ ଜୀବନ ଧାରଣ କରୁଛନ୍ତି ଇନ୍ଦ୍ରିୟ ରାମ ଏବଂ ମୋଘମ ପାର୍ଥ ସଜୀବ ତାଙ୍କର ଜୀବନ ହେଉଛି ବୃଥା ମୋଘମ ପାର୍ଥ ସଜୀବ। ତେଣୁ ଏଇଭଳି ଭାବରେ ଯେଉଁ ବର୍ଣ୍ଣନା କରାଯାଇଛି ଏଇ ଯେଉଁ ଯଜ୍ଞ କର୍ମ ଯେତେବେଳେ କରାଯାଉ ନାହିଁ ତେଣୁ ସେଇ ଯଜ୍ଞ କର୍ମ କରାନଯିବା ହେତୁ ପୃଥିବୀ କ'ଣ କଲେ ନା ସମସ୍ତ ଶସ୍ୟକୁ ନିଜର ଗର୍ଭରେ ଲୁଚେଇକି ରଖିଲେ। ତେଣୁ ପୃଥ୍ୱୀ ମହାରାଜ ଯେତେବେଳେ ଆସିଲେ ସେ ସମସ୍ତ ପ୍ରକାର ଯଜ୍ଞ କର୍ମ ବ୍ୟବସ୍ଥା କଲେ, ତାଙ୍କର ପିତା ଯେଉଁ ବନ୍ଦ କରିଦେଇଥିଲେ ସେସବୁ ପୁଣି ଆରମ୍ଭ କଲେ ଯଜ୍ଞ କର୍ମ ଇତ୍ୟାଦି ପୁଣି ଆରମ୍ଭ କଲେ କିନ୍ତୁ କଲେ ମଧ୍ୟ ସେ ପୃଥିବୀରୁ ଆଉ ଶସ୍ୟ ଉତ୍ପାଦନ ହେଉନଥିଲା। ତେଣୁ ପୃଥ୍ୱୀ ମହାରାଜ ବହୁତ କ୍ରୋଧ କରିକିରି ପୃଥିବୀକୁ ହତ୍ୟା କରିବା ପାଇଁ ଉଦ୍ୟତ ହେଲେ, ଧନୁଷର ଧରି ଧନୁ ତୀର ଧରି ଉଦ୍ୟତ ହେଲେ ପୃଥିବୀକୁ ହତ୍ୟା କରିବା ପାଇଁ। ତେଣୁ ପୃଥିବୀ କ'ଣ କଲେ ନା ସେ ଗୋଟେ ଗାଭୀ ରୂପ ଧରିକିରି ପଳାୟମାନ କଲେ, ଗାଈ ରୂପ ଧରିକି ପଳାୟମାନ କରୁଥିଲେ। କ୍ଷତ୍ରିୟର ଇଏ ହେଉଛି ଗୋ ବ୍ରାହ୍ମଣ ଏମାନଙ୍କୁ ସୁରକ୍ଷା ଦେବେ। ତେଣୁ ସେ ଯେତେବେଳେ ଗାଈ ରୂପ ଧରିକି ପଳାୟମାନ ହେଉଥିଲେ ସେତେବେଳେ ପୃଥିବୀ ମହାରାଜ ତାଙ୍କ ପଛେ ପଛେ ଧାବମାନ ହେଉଥିଲେ, ତାଙ୍କ ପଛେ ପଛେ ଧାଇଁକି ଯାଉଥିଲେ ତାଙ୍କୁ ହତ୍ୟା କରିବା ପାଇଁ। ତେଣୁ ତାପରେ ବାଧ୍ୟ ହେଇକି ସେ ପୃଥିବୀ ମହାରାଜଙ୍କ ଶରଣ ଯାଇକି ତାଙ୍କୁ କହିଲେ ଘଟଣାଟା କ'ଣ ଅସୁବିଧା କ'ଣ କ'ଣ ପାଇଁ ଶସ୍ୟ ଉତ୍ପନ୍ନ ହେଉଛି। ତେଣୁ ସେ କହିଲେ ଯେ ଆପଣଙ୍କର ପିତା ଯେତେବେଳେ ବେନ ଯେତେବେଳେ ସମସ୍ତ ପ୍ରକାର ଯଜ୍ଞ ବନ୍ଦ କରିଦେଇଥିଲେ ଲୋକମାନେ ଯେଉଁ ଖାଦ୍ୟ ଖାଉଥିଲେ କେବଳ ଇନ୍ଦ୍ରିୟକୁ ତୃପ୍ତି ଦେବା ପାଇଁ, ଯାହାକି ବର୍ତ୍ତମାନ ସମୟରେ ବର୍ତ୍ତମାନ ଆସି ପହଞ୍ଚିଯାଇଛି। ଲୋକମାନେ 99% ଲୋକ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ସେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କରୁଛନ୍ତି, କିନ୍ତୁ ଖାଦ୍ୟଟା ଇନ୍ଦ୍ରିୟ ତୃପ୍ତି ପାଇଁ ନୁହଁ। ସେଥିପାଇଁ ଭଗବତୀତା ତୃତୀୟତାରେ ଭଗବାନ କହୁଛନ୍ତି ଯେ ଯଜ୍ଞ ଶିଷ୍ଟା ସିନ ସନ୍ତ ମୁଚ୍ଚନ୍ତେ ସର୍ବକିଳିମି ସେଇ ଭୁଞ୍ଜନ୍ତେ ଯେ ତୁ ଅଗମ ପାପା ଯେ ପଚନ୍ତି ଆତ୍ମ କାରଣାର୍ଥ। ଯେଉଁମାନେ ନିଜ ପାଇଁ ରୋଷେଇ କରୁଛନ୍ତି ବା ନିଜ ପାଇଁ ରନ୍ଧନ କରୁଛନ୍ତି ସେମାନେ ପାପ ହିଁ ଭକ୍ଷଣ କରନ୍ତି, କିନ୍ତୁ ଯଦି ସେଇ ଖାଦ୍ୟ ଯଦି ଭଗବାନଙ୍କୁ ଅର୍ପଣ କରାଯିବ ତାହେଲେ ମୁଚ୍ଛନ୍ତେ ସର୍ବକିଳିମି ସେ ସମସ୍ତେ କିଛି ପାପ କର୍ମର ପ୍ରତିକ୍ରିୟାରୁ ସେ ମୁକ୍ତ ହେଇପାରିବ। ତେଣୁ ଲୋକମାନେ ଯେହେତୁ କେବଳ ଇନ୍ଦ୍ରିୟମାନଙ୍କ ପାଇଁ ଆରାମ ମାନେ ନିଜର ଜୁହା ତୃପ୍ତି କରିବା ପାଇଁ ଖାଦ୍ୟ ଗ୍ରହଣ କରୁଛନ୍ତି, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଖାଦ୍ୟ ଗ୍ରହଣ କରୁନାହାନ୍ତି, ତେଣୁକରି ବର୍ତ୍ତମାନ କଳିକାଳରେ ବର୍ତ୍ତମାନ ସମସ୍ୟା ଆସି ପହଞ୍ଚିଗଲାଣି ଯେତେବେଳେ ଖାଦ୍ୟ ଶସ୍ୟକୁ ସେ ବନ୍ଦ କରିଦେବେ ଏବଂ ସମସ୍ତ ବର୍ଣ୍ଣନା କରାଯାଇଛି। ଆଉ ଯେଉଁ ଖାଦ୍ୟ ଆମ୍ବ ଯେଉଁ ଫଳ ଆମେ ବର୍ତ୍ତମାନ ରସ ପାଉଛେ ଆଉ କିଛି ଦିନ ଗଲେ ସେ ଖାଲି ଟାକୁଟେ ମିଳିବ, ଆଉ ଟାକୁ ଆଉ ଚୋପା ଆଉ କିଛି ରସ ନଥିବ। ଏଇଭଳି ଭାବରେ କଳିକାଳରେ ଏଇ ସମସ୍ତ ଆସି ପହଞ୍ଚିବ, ସମୟ ଆସି ପହଞ୍ଚିବ କଳିକାଳରେ, ଏସବୁ ଭବିଷ୍ୟତବାଣୀ ଦିଆଯାଇଛି। ତେଣୁ ସେଇଭଳି ଭାବରେ ସେହି ସମୟରେ ପୃଥ୍ୱୀ ମହାରାଜ ଯେତେବେଳେ ସମୟରେ ଆସିଲେ ସେସବୁବେଳେ ପୃଥିବୀ ଦେବୀ ସମସ୍ତ ଶସ୍ୟକୁ ନିଜ ଗର୍ଭରେ ଲୁଚିକି ରଖିଥିଲେ, ସେଇଥିପାଇଁ ସେ ନିବେଦନ କଲେ ପୃଥ୍ୱୀ ମହାରାଜ ଯେ ଆପଣଙ୍କ ପିତା ଯେହେତୁ ଯଜ୍ଞ କର୍ମ ବନ୍ଦ କରିଦେଇଥିଲେ ସେଇଥିପାଇଁ ଲୋକମାନେ ଖାଲି ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ସେ ଖାଦ୍ୟ ସବୁ ବ୍ୟବହାର କରୁଥିଲେ, ସେଇଥିପାଇଁ ମୁଁ ମୋର ଗର୍ଭରେ ଲୁଚେଇକି ରଖିଛି, ଆପଣ ମାନେ ଦୋହନ କରନ୍ତୁ, ପୃଥିବୀକୁ ଦୋହନ କରନ୍ତୁ। ଦୋହନ କଲେ ଯେମିତି ଗାଈକୁ ଦୁହିଁଲେ କ୍ଷୀର ଦେଉଛି ସେଇଭଳି ଭାବେ ପୃଥିବୀକୁ ସେ ଦୁହିଁଥିଲେ, ଯାହାକି ଏଠି କୁହାଯାଉଛି ଦୁଗ୍ଧା ବସୁନି ବସୁଧା ସକଳା ନିଜେ ବସୁଧା ମାନେ ଏଇ ଯେଉଁ ପୃଥିବୀ, ପୃଥିବୀର ବିଭିନ୍ନ ପ୍ରକାର ଶକ୍ତି ରହିଛି, ବିଭିନ୍ନ ପ୍ରକାର ଅନେକ ବସୁଧା ରହିଛି। ଆମର ଏଠି ବ୍ରହ୍ମା ଏଠି ଏଇ ଯେଉଁ ଶ୍ଳୋକଟି କହିଛନ୍ତି ଆମର ବ୍ରହ୍ମ ସଂହିତାରେ ମଧ୍ୟ ସେ ସେ କଥା କହିଛନ୍ତି ଯେ ଯସ୍ୟା ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି କୋଟି ସୁ ଶେଷ ବସୁଧାଦି ବିଭୂତି ଭିନ୍ନ ତଦ୍ବ୍ରହ୍ମ ନିଷ୍କଳ ମନନ୍ତମ ଶେଷ ଭୂତମ ଗୋବିନ୍ଦ ମହାଦି ପୁରୁଷଙ୍କମ। ଏ ଯେଉଁ ପୃଥିବୀ ଆମର ରହିଛି ଏ ପୃଥିବୀରେ ଯେତିକି ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି ସେମିତି ଅନେକ ବସୁଧା ଆଦି ଭିନ୍ନ ବିଭିନ୍ନ ଅନେକ ପ୍ରକାର ବସୁଧା ସବୁ ରହିଛି, ସବୁ ପ୍ରକାର ବସୁଧାରେ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି। ତେଣୁ ପୃଥୁ ମହାରାଜ ଯେତେବେଳେ ସେ କହିଲେ, ତାପରେ ପୃଥୁ ମହାରାଜ ପୁଣି ପୃଥିବୀକୁ ଦହନ କରିବାକୁ ଆରମ୍ଭ କଲେ। ତା'ର ଯେଉଁ ମାନେ ଯେବେ ଶାସ୍ତ୍ର ଅନୁସାରେ ସେସବୁ ଦହନ କାର୍ଯ୍ୟ ସବୁ କଲେ, ଏବଂ ଦହନ କାର୍ଯ୍ୟ କଲା ପରେ ତାପରେ ପୃଥିବୀ ଦେବୀ ପୁଣି ସମସ୍ତ ପ୍ରକାର ଖାଦ୍ୟ ଶସ୍ୟ ପୁଣି ଉତ୍ପନ୍ନ କଲେ। ତେଣୁ ପୃଥ୍ୱୀ ମହାରାଜଙ୍କର ଯେଉଁ ଅବତାର ଯେଉଁ ରହିଛି, ପୃଥ୍ୱୀ ମହାରାଜଙ୍କ ଅବତାରରେ ବିଶେଷ ଭାବରେ ସେ ତାଙ୍କର ପିତାଙ୍କୁ ନର୍କରୁ ରକ୍ଷା କରିଥିଲେ। ଏଠି କୁହାଯାଉଛି ପ୍ରଭୁପାଦ ମହାରାଜ ଦେଇଛନ୍ତି ତାଙ୍କ ଭାବାର୍ଥରେ, ଯେ ବାମନ ପୁରାଣରେ ସେ ପାଠ କଲେ ଯେ ତାଙ୍କର ପିତା ନର୍କ ଅବସ୍ଥା ଭୋଗ କରୁଛନ୍ତି, ଅର୍ଥାତ୍ ସେ ଏକ ମ୍ଳେଚ୍ଛ ପରିବାରରେ ଜନ୍ମଲାଭ କରି କୁଷ୍ଠରୋଗ ଭୋଗ କରୁଛନ୍ତି। ବାମନ ପୁରାଣରେ ସେସବୁ ବର୍ଣ୍ଣନା କରାଯାଇଛି। ବାମନ ପୁରାଣରେ ଆମେ ଭାବିବା ଅତୀତରେ ତ ସେଇଟା ହେଇଥିଲା କେମିତି, କିନ୍ତୁ ଭବିଷ୍ୟତ କଥା ମଧ୍ୟ ବର୍ଣ୍ଣନା କରାଯାଉଛି। ସେ ଯେମିତି ଭବିଷ୍ୟତରେ ଆମର ବେଦରେ ବର୍ଣ୍ଣନା କରାଯାଇଛି, ଆମର ଇଏରେ ଭାଗବତମରେ, ଯେ କିକଟେଶୁ ଭବିଷ୍ୟତି, ବୁଦ୍ଧଦେବଙ୍କ କଥା ବର୍ଣ୍ଣନା କରାଯାଇଛି। ସେ ଆମର ଭାଗବତ ଲେଖା ହେଇଥିଲେ 5000 ବର୍ଷ ତଳେ, କିନ୍ତୁ ବୁଦ୍ଧଦେବ ଆସିଲେ 2500 ବର୍ଷ ତଳେ, ଅର୍ଥାତ୍ ସେ ସମୟରେ 2500 ବର୍ଷ ପରେ ବୁଦ୍ଧଦେବ ଆସିବେ। ତେଣୁ ଭବିଷ୍ୟତି ମାନେ ଫ୍ୟୁଚର ଟେନ୍ସରେ ଏଇଟା ଲେଖାଯାଇଛି, ଭବିଷ୍ୟତ ମାନେ ଆସିବେ। ତେଣୁ ଏଠି ମଧ୍ୟ ସେ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି, ଚାଣକ୍ୟ ପଣ୍ଡିତଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ବ୍ରାହ୍ମଣ ରୂପରେ ଜଣେ ଆସିବେ, ଏବଂ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏସବୁ କିଛି ସମସ୍ତ ଭବିଷ୍ୟତରେ କିଏ ସବୁ ଆସିବେ, ଅବତାର ସବୁ ଆସିବେ, ସେସବୁ ମଧ୍ୟ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ବାମନ ପୁରାଣରେ ଯେତେବେଳେ ସେ ପଢ଼ିଲେ ମାନେ ଶୁଣିଲେ ପୃଥୁ ମହାରାଜ ଯେ ତାଙ୍କ ପିତା ଗୋଟେ ମ୍ଳେଚ୍ଛ ପରିବାର ଜନ୍ମଗ୍ରହଣ କରି କୁଷ୍ଠ ରୋଗ କରୁଛନ୍ତି, ତେଣୁ ସେ ଉଦ୍ଧାର କରିକି ତାଙ୍କୁ ଆଣିଲେ ଏବଂ କୁରୁକ୍ଷେତ୍ରକୁ ଆଣି ତାଙ୍କୁ ବିଭିନ୍ନ ପ୍ରକାର ଯେଉଁ ଯଜ୍ଞକର୍ମ ଅଛି ସେଇ ଯଜ୍ଞକର୍ମ ମାଧ୍ୟମରେ ତାଙ୍କୁ ସେ ପୁଣି ସ୍ୱର୍ଗଲୋକକୁ ଉନ୍ନୀତ କଲେ। ତେଣୁ ଏଭଳି ଭାବରେ ପୃଥ୍ୱୀ ମହାରାଜଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେ ଆମେ ଜାଣିଛେ ଯେ ଭଗବାନଙ୍କର ଯେଉଁ ବିଭିନ୍ନ ଅବତାର ସବୁ ଆସୁଛନ୍ତି, ବିଭିନ୍ନ ଯୁଗ ଅନୁସାରେ ଭଗବାନଙ୍କର ଅବତାର ସବୁ ଆସୁଛନ୍ତି। ତେଣୁ ସେ ସମୟରେ ପୃଥ୍ୱୀ ମହାରାଜ ଯେଉଁ ଆସିଥିଲେ, ଏବଂ ବିଶେଷ ଭାବରେ କଳିକାଳରେ ଯେଉଁ ଯଜ୍ଞକର୍ମ ଯେଉଁ ବିଷୟରେ ଆମେ ବର୍ଣ୍ଣନା କଲେ, ଯେ କଳିକାଳରେ ଯେଉଁ ଯଜ୍ଞ ସେ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇଏ ହେଉଛି କଳିଯୁଗର ଯଜ୍ଞ। ଭଗବତ ଗୀତାର 10ମ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି, ଯଜ୍ଞାନାମ ଜପ ଯଜ୍ଞ ଅସ୍ମି, ଯଜ୍ଞମାନଙ୍କ ଭିତରେ ମୁଁ ହେଉଛି ଜପ ଯଜ୍ଞ। ଏବଂ କଳିଯୁଗର ଯେଉଁ ଶାସ୍ତ୍ର ଯେଉଁ ରହୁଛି ସେ ହେଉଛି କଳି ସନ୍ତରଣୀ ଉପନିଷଦ, ଏଇ କଳି ସନ୍ତରଣୀ ଉପନିଷଦରେ ମଧ୍ୟ ଏଇ ମହାମନ୍ତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ତାପରେ କୁହାଯାଇଛି ଯେ ଇତି ଷୋଡ଼ଶକମ୍ ନାମ କଳି କର୍ମସନାସନ ନାତ୍ର ପରତର ପାୟ ସର୍ବବେଦେଷୁ ଦୃଶ୍ୟତେ, ଇଏ ହେଉଛି ଯେଉଁ 16ଟି ନାମ ରହିଛନ୍ତି, ଇଏ ହେଉଛି କଳିର ଯେଉଁ କର୍ମସ ବା କଳିର ଯେଉଁ ପାପ ସବୁ ରହିଛି, ପାପରାଶି ରହିଛି, ଏ ପାପରାଶିକୁ ନଷ୍ଟ କରିବ କଳି କର୍ମସନାସନ। ଏବଂ ସମସ୍ତ ବେଦରେ ଯଦି ଆମେ ଅଧ୍ୟୟନ କରିବା, ନାତ୍ର ପରତର ପାୟ, 8ର ଉନ୍ନତର ଉପାୟ କିଛି ନାହିଁ, ସର୍ବବେଦେଷୁ ଦୃଶ୍ୟତେ। ତେଣୁ ଏଇ ଯେଉଁ ଶାସ୍ତ୍ରରେ ଯେଉଁ ଜ୍ଞାନ ସବୁ ରହିଛି, ଏ ଜ୍ଞାନଟା ଯଦି ଭଗବାନ ନ ଆସିବେ ତାହେଲେ ଏସବୁ ଲୋକମାନଙ୍କୁ ମଧ୍ୟ ପ୍ରଚାର କରାଯାଇପାରିବ। ତେଣୁ ମହାପ୍ରଭୁ ଯେଉଁ ଆସିଥିଲେ, ଆଜି 500 ବର୍ଷ ତଳେ ଆସିଥିଲେ, ତେଣୁ ସିଏ ହେଉଛନ୍ତି ଏଇ ମହାମନ୍ତ୍ରକୁ ଲୋକମାନଙ୍କ ପାଖରେ ପ୍ରଚାର କରିବା ପାଇଁ ସେ ଆସିଥିଲେ, ନାମ ସଂକୀର୍ତ୍ତନ ପ୍ରଚାର କରିବା ପାଇଁ। ସଂକୀର୍ତ୍ତନ ଏକ ପିତର ବୋଲି କୁହାଯାଉଛି, ଭଗବାନ ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁ ଏମାନେ ସଂକୀର୍ତ୍ତନର ଜନକ, ସଂକୀର୍ତ୍ତନ ସେ ପ୍ରଚାର କରିକି ଯାଇଛନ୍ତି, ଲୋକମାନଙ୍କୁ ଦେଇକିରି ଯାଇଛନ୍ତି। ବରଂ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ସେ ଦେଇକି ଯାଇଛନ୍ତି, ଯେହେତୁ କଳିଯୁଗର ଇଏ ହେଉଛି ଯୁଗ ଧର୍ମ ହେଉଛି ଭଗବାନର ନାମ କୀର୍ତ୍ତନ, ତ୍ରିତୟା କୃତେଜ ଧାୟତେ ବିଷ୍ଣୁ ତ୍ରିତୟା ଯଜତମ୍ବକ୍ଷେଇ ଦ୍ୱାପରେ ପରିଚର୍ଯ୍ୟାୟଂ କଳୌତ ଧରି କୀର୍ତ୍ତନା। ସତ୍ୟଯୁଗରେ ଭଗବାନଙ୍କର ଧ୍ୟାନ ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଥିଲେ, ତ୍ରିତୟା ଯୁଗରେ ଭଗବାନଙ୍କର ମକ୍ଷେଇ ବା ଯଜ୍ଞ ମାଧ୍ୟମରେ ଯେଉଁ ହୋମ ଯେଉଁ ହେଉଛି ବା ଯଜ୍ଞ ମାନେ ଅଗ୍ନିରେ ଭୂତାହୁତି ଦେବା, ଇଏ ହେଉଛି ଯଜ୍ଞ ମାଧ୍ୟମରେ ତ୍ରେତୟା ଯୁଗରେ ଲୋକମାନେ ଭଗବାନଙ୍କର ଆରାଧନା କରୁଥିଲେ। ଦ୍ୱାପରେ ପରିଚର୍ଯ୍ୟା, ଦ୍ୱାପର ଯୁଗରେ ଭଗବାନଙ୍କର ଅର୍ଚ୍ଚନା କରି ଭଗବାନ ବିଗ୍ରହ ଅର୍ଚ୍ଚନା କରି ସବୁ ଭଗବାନଙ୍କର ଆରାଧନା କରୁଥିଲେ। ଏବଂ କଳିକାଳରେ ହେଉଛି କଳୌତ ଧରି କୀର୍ତ୍ତନ, ଭଗବାନଙ୍କ ନାମ କୀର୍ତ୍ତନ ହେଉଛି କଳିକାଳରେ ଯେଉଁ ଯୁଗଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। ତେଣୁ ସେଇ ଯୁଗଧର୍ମ ପ୍ରଚାର କରିବା ପାଇଁ ମହାପ୍ରଭୁ ଆସିକରି ସେଇ ଯୁଗଧର୍ମ ସେ ପ୍ରଚାର କରିକି ଯାଇଛନ୍ତି, ଏବଂ ସିଏ ଭବିଷ୍ୟତବାଣୀ ଦେଇଯାଇଛନ୍ତି ଯେ ପୃଥିବୀତେ ଆଚରତ ନବରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବେ ମୋର ନାମ, ସମଗ୍ର ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର ହେବ। ବର୍ତ୍ତମାନ କଳିଯୁଗ ଯେଉଁ ରହିଛି, କଳିଯୁଗରେ ଆମର ସବୁ ପ୍ରକାର ଅସୁବିଧା ସବୁ ରହିଛି, କଳେ ଦୋଷ ନିଧେ ରାଜନ ଅସ୍ତି ହିଁ ଏକ ମହାନ ଗୁଣ, ବଳିର ଦୋଷ ଯଦି ଆମେ ଦେଖିବା ବହୁତ ପ୍ରକାର ଗୋଟେ ସମୁଦ୍ର ଭଳି ଦୋଷ ସବୁ ରହିଛି, କିନ୍ତୁ ତା ଦେହରେ ଗୋଟେ ବହୁତ ବଡ ଭଲ ଗୁଣ ରହିଛି ଯେ କୀର୍ତ୍ତନ ଦେବ କୃଷ୍ଣସ୍ୟ, ଭଗବାନଙ୍କ ନାମ କୀର୍ତ୍ତନ କରି ମୁକ୍ତ ସଂଘ ପରମ୍ପ ସେମାନେ ସମସ୍ତେ ବହୁତ ସହଜରେ ମୁକ୍ତି ଲାଭ କରିପାରିବେ। ଆମର ପ୍ରଭୁ ଗୋପବନ୍ଧୁ ଆମର ସେ ଏଠି ନାମ କୀର୍ତ୍ତନ କରୁଥିଲେ, ଯିଏକି ଆମର ନୀଳାଦ୍ରି ବିହାର ରହୁଛନ୍ତି, ସେ ଆମର ମନ୍ଦିରକୁ ଆସିଥିଲେ ଆଜିକାଲି ବହୁତ ବନ୍ଦ କରିଦେଇଛନ୍ତି, ତାହା ତାଙ୍କୁ ଆଜି ଦେଖି ଆମେ ବହୁତ ଆନନ୍ଦ ହେଲୁ ଯେ ଭଗବାନଙ୍କ କଥା ସେ ଆଜି ଯେଉଁ ଶୋକ ଆଲୋଚନା ପାଠ କଲେ, ସେ ମଧ୍ୟ ମନ୍ଦିରରେ ବହୁତ ସମୟରେ ଆସନ୍ତି ବା ଏସବୁ କରୁଥିଲେ। ବର୍ତ୍ତମାନ ଯେହେତୁ ସେ ବହୁତ ବ୍ୟସ୍ତ ଅଛନ୍ତି ଯେଉଁଥିପାଇଁ ଆସିପାରୁନଥିଲେ, ଯେ ତାଙ୍କର ମଣ୍ଡଳୀ ଆସି ଭଗବାନଙ୍କ ନାମ କୀର୍ତ୍ତନ କଲେ। ତେଣୁ ଇଏ ନାମ କୀର୍ତ୍ତନ ହେଉଛି କଳିଯୁଗର ଧର୍ମ, ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। କଳିଯୁଗରେ ଅନ୍ୟ କୌଣସି ଧର୍ମ ନାହିଁ ପ୍ରକୃତରେ। ଏଥିପାଇଁ କୁହାଯାଉଛି କଳି କଳିଂ ସଭା ଜୟନ୍ତୀ ଆର୍ଯ୍ୟ ଗୁଣଜ୍ଞା ସାର୍ବାଧୀନ ଯତ୍ର ସଂକୀର୍ତ୍ତନ ନେଇ ସର୍ବସ୍ୱାର୍ଥ ବିଲବ୍ଧ। କଳି କାଳକୁ ଯେଉଁମାନେ କଳିଂ ସଭା ଜୟନ୍ତୀ ଆର୍ଯ୍ୟ, ଯେଉଁମାନେ ବେଦକୁ ମାନନ୍ତି, ବେଦ ଗ୍ରହଣ କରନ୍ତି, ବେଦକୁ ବେଦ ଅନୁସାରେ କାର୍ଯ୍ୟ କରନ୍ତି, ସେମାନେ ହେଉଛନ୍ତି ଗୁଣଜ୍ଞ ଏବଂ ସାରଭାଗିନ। ଯେଉଁମାନେ ସାର ଗ୍ରହଣ କରନ୍ତି ସେମାନେ କଳିକଳକୁ ପ୍ରଶଂସା କରନ୍ତି, ସଭା ଜୟନ୍ତୀ। କାହିଁକି ପ୍ରଶଂସା କରନ୍ତି ନା ଯତ୍ର ସଂକୀର୍ତ୍ତନ ନେଇବ ସର୍ବସ୍ୱାର୍ଥ ବି ଲଭ୍ୟତେ, କେବଳ ଭଗବାନଙ୍କ ନାମ କୀର୍ତ୍ତନ ମାଧ୍ୟମରେ ସମସ୍ତ କିଛି ସ୍ୱାର୍ଥ ସେମାନେ ପ୍ରାପ୍ତ ହୋଇପାରିବେ। ତେଣୁ ଇଏ କଳିକାଳରେ ବହୁତ ସହଜ ସୁଲଭ ଏହିସବୁ ଭଗବାନଙ୍କ ନାମ କୀର୍ତ୍ତନ ରଖାହୋଇଛି। ତେଣୁ ଏଇ କଳିକାଳ ଯେଉଁ ବର୍ତ୍ତମାନ ଚାଲିଛି, ଇଏ ହେଉଛି ସୁବର୍ଣ୍ଣ ଯୁଗ ଚାଲିଛି। 15,000 ଇୟର୍ସ ପ୍ରପାତ ମହାରାଜ କହିଛନ୍ତି, ଏଇ ଯେଉଁ ଇସ୍କନ ମୁଭମେଣ୍ଟ ଯେଉଁ ଚାଲିଛି 10,000 ବର୍ଷ ଚାଲିବ। କାହିଁକି ନା ଏଇ 15,000 ବର୍ଷ ଇଏ ହେଉଛି ସୁବର୍ଣ୍ଣ ଯୁଗ କଳିଯୁଗର। କଳିଯୁଗଟା ହେଉଛି ସବୁଠୁ ଅଧମ ଯୁଗ, କିନ୍ତୁ ଏଇ ଯେଉଁ ପ୍ରଥମେ ଯେଉଁ କଳିଯୁଗର ଏଇ 15,000 ବର୍ଷ ଯେହେତୁ ମହାପ୍ରଭୁ ଆସିଛନ୍ତି, ତେଣୁ ଏଇଟାକୁ ସୁବର୍ଣ୍ଣ କଳି ସ୍ୱର୍ଣ୍ଣ କଳି ବୋଲି କୁହାଯାଉଛି। ମାନେ କ'ଣ ସୁବର୍ଣ୍ଣ ଯୁଗ କଳିଯୁଗର, ଏଇଟା କଳିଯୁଗର ଧନ୍ୟକଳି ଧନ୍ୟକଳି ମାନେ ଏଇ କଳିଯୁଗରେ ଇଏ ହେଉଛି ସୁବର୍ଣ୍ଣ ଯୁଗ ଚାଲିଛି। ବର୍ତ୍ତମାନ 15,000 ବର୍ଷ ଚାଲି 5,000 ବର୍ଷ ଚାଲିଯାଇଛି ଏବଂ ଆଉ 10,000 ବର୍ଷ ଚାଲିବ। ତେଣୁ ମହାପ୍ରଭୁ କହିକି ଯାଇଛନ୍ତି ଯେ ପୃଥିବୀରେ ସବୁଠି ଏଇ ଭଗବାନ ନାମ କୀର୍ତ୍ତନ ଚାଲିବ। ବର୍ତ୍ତମାନ ମଧ୍ୟ ଆମେ ଦେଖୁଛେ ଇସ୍କନ ତରଫରୁ ସାରା ପୃଥିବୀରେ ବହୁତ ଚାରିଆଡ଼େ ଭଗବାନଙ୍କ ନାମ କୀର୍ତ୍ତନ ହେଉଛି। ତେଣୁ ମହାପ୍ରଭୁ ଆସି ଏଇ ନାମ କୀର୍ତ୍ତନ ଯଜ୍ଞ ପ୍ରଚାର କରିକି ଯାଇଛନ୍ତି ଏବଂ ବିଶେଷ ଭାବରେ ଆମର ଏଇ ଆଜିର ଏଇ ଯେଉଁ ଏଇ ଗୃହରେ ଭଗବାନଙ୍କ ନାମ କୀର୍ତ୍ତନ କରାଯାଉଛି, ତେଣୁ ସେ ମଧ୍ୟ ଆମକୁ ଅନୁରୋଧ କରିଥିଲେ ଯେ ମହାପ୍ରଭୁଙ୍କ ବିଷୟରେ କିଛି କହିବା ପାଇଁ। କାରଣ କଳିଯୁଗରେ ବର୍ତ୍ତମାନ ଆମେ ପ୍ରକୃତ ଜାଣିପାରୁନେ ଯେ ପ୍ରକୃତରେ କେଉଁଟା ଠିକ୍। ଅନେକ ପ୍ରକାର ଆମେ ଦେଖିବା ବର୍ତ୍ତମାନ ବହୁତ ପ୍ରକାର ସବୁ ଆସିକି ବହୁତ ପ୍ରକାର ସଂସ୍ଥା ସବୁ ଆସିଗଲାଣି, କେଉଁଟା ଠିକ୍ ଜାଣିବାଟା କଳିଯୁଗରେ ସେଇଟା ବହୁତ କଷ୍ଟ, ସେତେ ସହଜ ଜିନିଷ ନୁହଁ। ତେଣୁ ଆମେ ମହାପ୍ରଭୁ ବିଷୟରେ ସେଥିପାଇଁ କହିଲେ ମହାପ୍ରଭୁ ଯେଉଁ ଆସିଛନ୍ତି ସେ ସମସ୍ତଙ୍କୁ ଦେଖେଇ ଦେଇଯାଇଛନ୍ତି, ମାନେ ଉତ୍ତର ଭାରତରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସବୁଠେଇ ସେ ଯାଇକରି ସେଇଟା ପ୍ରଚାର କରି ଯାଇଛନ୍ତି। କାରଣ ଏଇ ଯୁଗର କଳିଯୁଗର ଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ସେ କଥା ସେ ପ୍ରଚାର କରି ଯାଇଛନ୍ତି। ଆମେ ଦେଖିବା ଯେତେବେଳେ ସେ ବାଂଲାଦେଶ ଯାଇଥିଲେ, ମାନେ ପୂର୍ବବଙ୍ଗ ଯାଇଥିଲେ, ସେ ସମୟରେ ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ତାଙ୍କ ନାଁ ହେଉଛି ତପନ ମିଶ୍ର। ସେ ସମସ୍ତ ବୈଦିକ ଶାସ୍ତ୍ର ଅଧ୍ୟୟନ କରିକି ମଧ୍ୟ ସେ ଜାଣିପାରୁନଥିଲେ କେଉଁଟା ସାଧ୍ୟ କେଉଁଟା ସାଧନ। ସମସ୍ତ ପ୍ରକାର ବେଦ ସେ ଜାଣିଛନ୍ତି, ସବୁକିଛି ଜାଣି ବେଦ ପାଠ ଅଧ୍ୟୟନ କରିଛନ୍ତି, ବେଦ କିଛି ସବୁ କିଛି ତାଙ୍କର ସ୍ମୃତିରେ ବି ଅଛି, କିନ୍ତୁ ତଥାପି ସେ ଜାଣିପାରୁନାହାନ୍ତି କେଉଁଟା କରଣୀୟ। କାରଣ ବହୁତ ଜିନିଷ ରହିଛି ଶାସ୍ତ୍ରରେ, ସେଇ କର୍ମ କାଣ୍ଡୀୟ କଥା ରହିଛି, ଜ୍ଞାନକାଣ୍ଡୀୟ କଥା ରହିଛି, ଉପାସନା କଥା ରହିଛି, ବିଭିନ୍ନ ପ୍ରକାର ସବୁ ଶାସ୍ତ୍ରରେ ବିଭିନ୍ନ ପ୍ରକାର ନିର୍ଦ୍ଦେଶ ରହିଛି। ଋଷିଭୀର ବୌଦ୍ଧା ଗୀତମ ଛନ୍ଦଭୀର ବିବିଧେଇ ପୃଥକ ବ୍ରହ୍ମସୂତ୍ରେ ପ୍ରଦର୍ଶିତ ହେତୁ ବିଭିନ୍ନ ପ୍ରକାର ଋଷି ବିଭିନ୍ନ ପ୍ରକାର କଥା କହୁଛନ୍ତି, ଏବଂ ବିଭିନ୍ନ ବେଦରେ ମଧ୍ୟ ବିଭିନ୍ନ ପ୍ରକାର ସବୁ କଥା ସବୁ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆଧିଅରେ କେଉଁଟା ଆମେ କରଣୀୟ, କେଉଁଟା ଆମର ସାଧ୍ୟ ଏବଂ କେଉଁଟା ଆମର ସାଧନ, ଏଇ ଜିନିଷଟା ସମସ୍ତେ ଜାଣିପାରିବେନି। ତେଣୁ ତପନ ମିଶ୍ର ଯଦିଓ ସମସ୍ତେ କିଛି ଶାସ୍ତ୍ର ଅଧ୍ୟୟନ କରିଥିଲେ, କିନ୍ତୁ ସେ ଏ ନିର୍ଣ୍ଣୟରେ ପହଞ୍ଚି ପାରୁନଥିଲେ କେଉଁଟା କରିବା କଥା, କେଉଁଟା ଆମର ଲକ୍ଷ୍ୟ ଏବଂ ତାକୁ ଲକ୍ଷ୍ୟକୁ ହାସଲ କରିବା ପାଇଁ କେଉଁଠି ସାଧନ ବା କେଉଁ ପଥ ଅନୁସରଣ କରିବା କଥା ସେ ଜାଣିପାରୁନଥିଲେ। ତେଣୁକରି ସେ ବହୁତ ମନ ଦୁଃଖରେ ରହୁଥିଲେ। କିନ୍ତୁ ଗୋଟିଏ ଦିନ ରାତିରେ ସେ ସ୍ୱପ୍ନ ଦେଖିଲେ ଯେ କାଲି ସକାଳେ ତମ ପାଖକୁ ଏଠି ଆସିବେ ଜଣେ, ଯିଏକି ଚୈତନ୍ୟ ମହାପ୍ରଭୁ ଆସିବେ ଏବଂ ତମେ ତାଙ୍କୁ ପ୍ରଶ୍ନ ପଚାରିଲେ ସେ ତମ ପ୍ରଶ୍ନର ଉତ୍ତର ଦେଇପାରିବ। ତେଣୁ ତା ପରଦିନ ସକାଳେ ମହାପ୍ରଭୁ ଯେତେବେଳେ ଯାଇଛନ୍ତି ବାଂଲାଦେଶ ଯାଇଥିଲେ ଏଇ ବିଦ୍ୟା, ସେତେବେଳେ ସିଏ ଏଇ ମାନେ ନାମ ସଂକୀର୍ତ୍ତନ ଇତ୍ୟାଦି ଆରମ୍ଭ କରିନାହାନ୍ତି, ତା ପୂର୍ବର କଥା, କିନ୍ତୁ ତଥାପି ସେ ବିଦ୍ୟାକୁ ପ୍ରଚାର କରିବା ପାଇଁ ଯାଇଥିଲେ। ସେତେବେଳେ ସେ ନିମାୟ ପଣ୍ଡିତ ଥିଲେ ଏବଂ ବିଦ୍ୟାକୁ ସେ ପ୍ରଚାର କରିବା ପାଇଁ ଯାଇଥିଲେ ଏବଂ ସେହି ସମୟରେ ତା ପରଦିନ ସକାଳେ ଯେତେବେଳେ ପହଞ୍ଚନ୍ତି ନିମାୟ ପଣ୍ଡିତକୁ ସେ ଆମର ତପନ ମିଶ୍ର ତାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ପ୍ରକୃତରେ ସାଧ୍ୟ ଆଉ ସାଧନ କ'ଣ ମୋତେ ବି କୁହନ୍ତୁ। ତେଣୁ ସେ ମହାପ୍ରଭୁ ତାଙ୍କୁ କହିଛନ୍ତି ସେଠି ଯେ ପ୍ରକୃତରେ ଭଗବାନଙ୍କର ଯେଉଁ ଏଇ ମହାମନ୍ତ୍ର ଯେଉଁ କହିଲେ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଇଏ ହେଉଛି କଳିକାଳର ଯୁଗଧର୍ମ ହେଉଛି ଭଗବାନଙ୍କ ନାମ ମହାମନ୍ତ୍ର ଏବଂ ଏଇ ମନ୍ତ୍ର ତୁମେ ଜପ କର ବା କୀର୍ତ୍ତନ କର ଏହାଦ୍ୱାରା ହିଁ ତୁମେ ସବୁକିଛି ସମସ୍ତ କିଛି ସ୍ୱାର୍ଥ ତୁମେ ଉପଲବ୍ଧି କରିପାରିବ। ତେଣୁ ଏହା କହିକି ତାଙ୍କୁ ସେ ବିଦା ମାନେ ବିଦାୟ ଦେଇଛନ୍ତି କହୁଛନ୍ତି ତୁମେ ଯାଇକିରି କାଶୀରେ ଥିବ ଏବଂ ମୁଁ ଯେତେବେଳେ ଯିବି ଭବିଷ୍ୟତରେ କାଶୀକୁ ଯିବି ସେଠି ତୁମ ସହିତ ଦେଖା ହେବ ଏଭଳି ଭାବରେ ତାଙ୍କୁ ସେଠିକି ସେ ପ୍ରେରଣା କରିଛନ୍ତି। ଏବଂ ମହାପ୍ରଭୁ ଯେତେବେଳେ ମଧ୍ୟ ଦାକ୍ଷିଣାତ୍ୟ ଯାଇଛନ୍ତି ଦାକ୍ଷିଣାତ୍ୟରେ ବିଭିନ୍ନ ତାର୍କିକମାନଙ୍କ ସହିତ ଆଲୋଚନା ହୋଇଛି ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ସହିତ ଆଲୋଚନା ହୋଇଛି ତାର ଗୋଟେ ଜାଗାରେ ସେମାନେ କ'ଣ କଲେ ମହାପ୍ରଭୁ ଯେଉଁ ଆସନ୍ତି ତାଙ୍କୁ ଯେଉଁ ଯିଏ ଖାଦ୍ୟ ଦେବେ ତା ଉପରେ ଯଦି ତୁଳସୀ ପତ୍ର ପକାଇଦେବେ ତାହେଲେ ସେ ଗ୍ରହଣ କରିଦିଅନ୍ତି। ତେଣୁ ଏମାନେ ଯେଉଁ ବୌଦ୍ଧ ଭିକ୍ଷୁମାନେ ଏମାନେ ସବୁ କହିଲେ କ'ଣ କଲେ ନା ସବୁ ସବୁ ଇଏ ଯେଉଁ ମାନେ ଅଖାଦ୍ୟ ଜିନିଷ ସବୁ ଅମେଧ୍ୟ ଜିନିଷ ସବୁ ରଖି ତା ଉପରେ ତୁଳସୀ ପତ୍ର ରଖିକିରି ନେଇକି ମହାପ୍ରଭୁ ଦେବା ପାଇଁ ଯାଇଛନ୍ତି। ତେଣୁ ଏହି ସମୟରେ ଯେତେବେଳେ ଯାଉଛନ୍ତି ମହାପ୍ରଭୁ ଆସୁଛନ୍ତି ଇଏ ମୋତେ ଯାଉଛନ୍ତି ତାଙ୍କୁ ଦେବା ପାଇଁ ସେ ସମୟରେ ଗୋଟେ ବାଜ ପକ୍ଷୀ ଆସି ସେ ଥାଳିକୁ ଧରି ଉଡ଼େଇ ନେଇଗଲା ଏବଂ ସେ ଥାଳିଟାକୁ ଯେଉଁ ଓଲଟେଇ ଦେଲା ଓଲଟେଇ ଦେବାରୁ ସମସ୍ତ କିଛି ଯେଉଁ ଅମେଧ୍ୟ ସେ ନେଇକି ଯାଇଛି ତାରି ସେ ଯେଉଁ ଲୋକ ନେଉଥିଲେ ତାଙ୍କରି ମୁଣ୍ଡ ଉପରେ ଶିଶୁ ପଡ଼ିଲା ଏବଂ ସେ ଥାଳିଟାକୁ ସେ ବାଜପକ୍ଷୀ ଯେତେବେଳେ ଛାଡ଼ି ଦେଇଛି ସେତେବେଳେ ତାର ବେକ କଟିଯାଇଛି ସେ ମୃତ୍ୟୁବରଣ କରିନି କିନ୍ତୁ ବେକଟି କଟିଗଲା। ତେଣୁ ମହାପ୍ରଭୁ ଆସି ପୁଣି ତାଙ୍କୁ ଜୀବନଦାନ କରିଛନ୍ତି। ତେଣୁ ମହାପ୍ରଭୁ ଦାକ୍ଷିଣାତ୍ୟରେ ସମସ୍ତଙ୍କ ସହିତ ତର୍କ କରିଛନ୍ତି ମୁସଲମାନମାନଙ୍କ ସହିତ ମଧ୍ୟ ମିଳିଛନ୍ତି ଏବଂ ବୌଦ୍ଧମାନଙ୍କ ସହିତ ମିଶିଛନ୍ତି ଏବଂ ରାୟରାମାନନ୍ଦ ଯିଏକି ସେ ସମୟରେ ସବୁଠାରୁ ବହୁତ ବିଦ୍ୱାନ ପଣ୍ଡିତ ଥିଲେ ଏବଂ ସମସ୍ତଙ୍କ ସହିତ ମିଶି ସେ ତାଙ୍କ ସମସ୍ତଙ୍କ ସହିତ ଆଲୋଚନା କଲା ପରେ ତାପରେ ସେ ଏହି ଯେଉଁ ସିଦ୍ଧାନ୍ତକୁ ଏହି ସିଦ୍ଧାନ୍ତକୁ ସେ ସମସ୍ତଙ୍କୁ ପ୍ରଦାନ କରିଛନ୍ତି। ତେଣୁ କହି ଚୈତନ୍ୟ ଚନ୍ଦ୍ରର ଦୟା କର ବିଚାର ବିଚାର କରିଲେ ଚିତ୍ତେ ପାବ ଚମତ୍କାର ଏଇ ଚୈତନ୍ୟ ମହାପ୍ରଭୁଙ୍କ ଦୟା ସେ ଆମକୁ ପ୍ରଦର୍ଶନ କରିକି ମାନେ ଆମକୁ ଦେଇକି ଯାଇ ପ୍ରଦାନ କରିଛନ୍ତି ଏ ଦୟା। ତେଣୁ ଏ ଯେଉଁ ମହାପ୍ରଭୁଙ୍କର ଯେଉଁ ଧାରା ଏ ମହାପ୍ରଭୁଙ୍କ ଧାରା ହେଉଛି ଭଗବାନଙ୍କ ନାମ କୀର୍ତ୍ତନ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ସେ ତାଙ୍କ କାମନା ସବୁ ଶୁଭ କାମନା ଦେଇକି ଯାଇଛନ୍ତି। ତେଣୁକରି ଆଜି ବର୍ତ୍ତମାନ ମହାପ୍ରଭୁଙ୍କର ଯେଉଁ ନାମ ଏବଂ ଭଗବାନଙ୍କର ନାମ ମହାମନ୍ତ୍ର ଏସବୁ ସାରା ପୃଥିବୀରେ ସବୁ ପାଳନ କରାଯାଉଛି। ତେଣୁ ଆଜି ଆମର ଏଇ ଯେଉଁ ବିଷ୍ଣୁ ଭାଗବତର ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ଅବସରରେ ତେଣୁ ଏଇ ଯେଉଁ ଭଗବାନଙ୍କ ନାମ କୀର୍ତ୍ତନ ଆମେ ଟିକେ 5 ମିନିଟ୍ କହିବା ସେ କୀର୍ତ୍ତନ କରିବା ତାପରେ ଆମେ ଅନେକ Thank you.